ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଆଜି ହେଉଛି ଭାରତୀୟ ସମ୍ଭିଧାନ ଦିବସ। ସମ୍ଭିଧାନର ପ୍ରଣେତା ଡକ୍ଟର ବିଆର୍ ଆମ୍ବେଦକରଙ୍କ ନେତୃତ୍ୱରେ ତିଆରି ହୋଇଥିବା ଭାରତୀୟ ସମ୍ଭିଧାନ 1949 ଆଜିର ଦିନେ ସମ୍ଭିଧାନ ସଭାଟି ଗୃହୀତ ହୋଇଥିଲା। 1950 ଜାନୁଆରୀ 26 ତାରିଖ ଦିନ ଦେଶେ ନୂଆ ସମ୍ଭିଧାନ ଲାଗୁ ହୋଇଥିଲା। ଇତାକି ଶ୍ରୋତା କରିବାର ଲାଗି ଫି ବଛର ଆଜିର ଦିନକେ ସାରା ଦେଶେ ସମ୍ଭିଧାନ ଦିବସ ଭାବେ ପାଳନ କରାଯାଉଛି। ଏ ଅବସରରେ ନୂଆଦିଲ୍ଲୀ ସମ୍ଭିଧାନ ସଦନର କେନ୍ଦ୍ରୀୟ ହଲ୍ନ ଗୋଟିଏ ଖାସ୍ କାର୍ଯ୍ୟକ୍ରମ କରାଯାଇଛି। ସମ୍ଭିଧାନ ଦିବସ ଆଉ ଜନଜାଗରଣ ନେତା ବୀରେନ୍ଦ୍ର ମିତ୍ରଙ୍କ ଜୟନ୍ତୀ ସମାରୋହ ଆଜି ସଞ୍ଜବେଳା 6 ବଜେ ଭୁବନେଶ୍ୱର ଜୟଦେବ ଭବନଠାରେ ହେବା। କାର୍ଯ୍ୟକ୍ରମଟି ଝାଡ଼ଖଣ୍ଡର ଉଚ୍ଚ ନ୍ୟାୟାଳୟ ଆଗର ମୁଖ୍ୟ ବିଚାରପତି ଆଉ ଜାତୀୟ ମାନବାଧିକାର କମିଶନର ସଦସ୍ୟ ଜଷ୍ଟିସ୍ ଡକ୍ଟର ବିଆର୍ ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ତାର ଆଗରୁ ଆଜି ସକାଳବେଳା ଭୁବନେଶ୍ୱର ଜୟଦେବ ବିହାର ଛକ୍ନ ଥିବା ସ୍ୱର୍ଗତ ମିତ୍ରଙ୍କ ପ୍ରତିମୂର୍ତ୍ତି ଅତିଥିମାନେ ଫୁଲମାଲା ଚଢ଼ାବେ। ଦୁର୍ନୀତି କ୍ୟାରିୟର ଲାଗି ବିପଦ, ହେଥିଲାଗି ଦୁର୍ନୀତିନୁ ଦୂରେ ରହିବାରକେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ନୂଆକରି ନିଯୁକ୍ତି ପାଇଥିବା ପ୍ରାର୍ଥୀମାନଙ୍କୁ ପରାମର୍ଶ ଦେଇଛନ୍ତି। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ନ ଗଲାକାଲି ହୋଇଥିବା 12 ନମ୍ଘର ନିଯୁକ୍ତି ମେଳା ଓ ପ୍ରଶିକ୍ଷଣ କାର୍ଯ୍ୟକ୍ରମ 2025 ଯୋଗ ଦେଇକରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝି ପ୍ରାର୍ଥୀମାନଙ୍କୁ ମନ ଦେଇକରି କାମ କରବାର, ଭଲ ପ୍ରଦର୍ଶନ, ସମୟ ଅନୁସାରେ ଜ୍ଞାନ ଅର୍ଜନ କରବାର ଆଉ ନିଜର ଇଚ୍ଛା ରଖବାର ଲାଗି ପରାମର୍ଶ ଦେଇଛନ୍। ଏ ଅବସରରେ ମୁଖ୍ୟମନ୍ତ୍ରୀ 12 ବିଭାଗର 7,293 ଜଣଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଛନ୍। ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ତରଫରୁ ଆଜି 2023-2024 ଆଉ 2025 ବର୍ଷ ଲାଗି କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ପୁରସ୍କାର, ଏକାଡେମୀ ପୁରସ୍କାର ଉପାୟନ ଆଉ କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ ଯୁବ ପ୍ରତିଭା ପୁରସ୍କାର ଦିଆଯିବ। ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷନ ଉପରବେଳା 4 ବଜେ ହେବାରକେ ଥିବା କାର୍ଯ୍ୟକ୍ରମଟି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ବିଜେତାମାନଙ୍କୁ ପୁରସ୍କୃତ କରିବେ। ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ତରଫରୁ ଆଜି ଅନୁଦାନ ପାଇଥିବା ବେସରକାରୀ ମହାବିଦ୍ୟାଳୟନ 34 ଜଣଙ୍କୁ ଅନୁକମ୍ପାମୂଳକ ନିଯୁକ୍ତି ଦିଆଯିବ। ଇତାର ସହିତ ବିଦେଶ ଶିକ୍ଷାବୃତ୍ତି ଯୋଜନାର ଶୁଭାରମ୍ଭ କରାଯିବ। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ ଟେନିସ୍ ସେଣ୍ଟର ଅଡିଟୋରିୟମ୍ ହେବାରେ ଥିବା ଏହି କାର୍ଯ୍ୟକ୍ରମଟି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଯୋଗ ଦେବାର କାର୍ଯ୍ୟସୂଚୀ ରହିଛି। ଆଜି ହେଉଛି ଜାତୀୟ ଦୁଗ୍ଧ ଦିବସ। ଭାରତର ଶ୍ୱେତ ବିପ୍ଳବର ମୁଖ୍ୟ ପୁରୋଧା ପଦ୍ମବିଭୂଷଣ ଭର୍ଗିସ୍ କୁରିଏନ୍ଙ୍କ ଜନ୍ମଦିନକେ ସାରା ଦେଶେ ଜାତୀୟ ଦୁଗ୍ଧ ଦିବସ ଭାବେ 2014 ପାଳନ କରାଯାଉଛି। ତାଙ୍କର ଚେରେଷ୍ଟାଥି ଆଜି ଭାରତ ପୃଥିବୀର ସବୁନୁ ବଡ଼ ଗୁରସ୍ ଉତ୍ପାଦନକାରୀ ଦେଶ ହୋଇପାରିଛି। ରାଜ୍ୟ ମତ୍ସ୍ୟ ପ୍ରାଣୀ ସମ୍ପଦ ବିଭାଗ ତରଫରୁ ଭୁବନେଶ୍ୱରରେ ଥିବା ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଆଜି ରାଜ୍ୟସ୍ତରୀୟ ଜାତୀୟ ଦୁଗ୍ଧ ଦିବସ ପାଳନ କରାଯିବା କାର୍ଯ୍ୟକ୍ରମଟି ବିଭାଗର ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟସୂଚୀ ରହିଛି। ଗୋଆନ ଚାଲିଥିବା 56 ନମ୍ଘର ଭାରତ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବଟି ଗଲାକାଲି ଓଡ଼ିଆ ସିନେମା 'ବିନ୍ଦୁସାଗର'ର ପ୍ରଦର୍ଶନ କରାଯାଇଥିଲା। ଅଭିଷେକ ସ୍ୱାଇଁଙ୍କ ନିର୍ଦ୍ଦେଶିତ ସଙ୍ଗୀତ ଭିତ୍ତିକ ଏହି ପାରିବାରିକ ସିନେମା ଦେଶ ବିଦେଶର ଦର୍ଶକମାନଙ୍କର ପ୍ରଶଂସା ପାଇଥିଲା। ସିନେମା ପ୍ରଦର୍ଶନ ଅବସରରେ ତାର କଳାକାର ଓ ନିର୍ମାତା ନିର୍ଦ୍ଦେଶକ ମହୋତ୍ସବର ରେଡ୍ କାର୍ପେଟ୍ରେ ଉପସ୍ଥିତ ରହିକରି ସିନେମା ବାବଦେ ବ୍ୟାଖ୍ୟା କରିଥିଲେ। ଓଡ଼ିଶା ଜଙ୍ଗଲ ବିଭାଗ ତରଫରୁ ବରଗଡ଼ ଜିଲ୍ଲା ଡେବ୍ରିଗଡ଼ ଅଭୟାରଣ୍ୟ ଇଲାକାନ ଥିବା ଧୋଡ୍ରା କୁସୁମ ଗାଁ ପହେଲା କରି ଗ୍ରାମୀଣ ହୋମ୍ଷ୍ଟେ ବ୍ୟବସ୍ଥା ମୂଲ କରାଯାଇଛି। ଅଭୟାରଣ୍ୟର ବନ୍ୟପ୍ରାଣୀ ସଂସ୍କୃତି ସାଙ୍ଗେ ଯୋଡ଼ି ହେବାର ସହିତ ଇତାର ଉପରେ ଆଧାରିତ ଜଙ୍ଗଲ କାହାଣୀ ଆଉ ଲୋକକଥା ବାବଦେ ପର୍ଯ୍ୟଟକମାନଙ୍କୁ ଜନାବାରଟା ଇତାର ମୁଖ୍ୟ ଲକ୍ଷ୍ୟ। ପରୀକ୍ଷାମୂଳକ ଭାବେ ପହେଲା କରି 5 ହୋମ୍ଷ୍ଟେ ବ୍ୟବସ୍ଥା କରାଯାଇଥିବାର ହୀରାକୁଦ ବନ୍ୟପ୍ରାଣୀ ଡିଭିଜନର ଡିଏଫ୍ଓ ଅଂଶୁପ୍ରଜ୍ଞା ଦାସ ସୂଚନା ଦେଇଛନ୍ତି। ସମ୍ବଲପୁର ବିଶ୍ୱବିଦ୍ୟାଳୟର ନିଯୁକ୍ତି ଶାଖା ତରଫରୁ ଗଲାକାଲି ବିଶ୍ୱବିଦ୍ୟାଳୟ ପରିସର ନିଯୁକ୍ତି ମେଳାର ଆୟୋଜନ କରାଯାଇଥିଲା। ମେଳାଥି 600 ଅୟତ୍କା ଛାତ୍ରଛାତ୍ରୀ ପଞ୍ଜିକରଣ କରିଥିଲେ। ସେଥିର୍ ଭିତରୁ 60% ଭିନ୍ ଭିନ୍ ସ୍ନାତକୋତ୍ତର ବିଭାଗ ଆଉ ସଂଯୁକ୍ତ ପ୍ରତିଷ୍ଠାନର ଛାତ୍ରଛାତ୍ରୀ ଥିଲେ। କାର୍ଯ୍ୟକ୍ରମକେ କୁଳପତି ପ୍ରଫେସର ବିଧୁଭୂଷଣ ମିଶ୍ର ଉଦ୍ଘାଟନ କରିଥିଲେ। ଦେବଗଡ଼ ଜିଲ୍ଲାନ ଆଇବା 19 ତାରିଖନୁ ଧାନଘିନା ମୂଲ ହେବା। ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ହୋଇଥିବା ଜିଲ୍ଲାସ୍ତରୀୟ ଧାନଘିନା କମିଟି ପ୍ରସ୍ତୁତି ବୈଠକନୁ ଏହି ସୂଚନା ମିଳିଛି। ଏହାଦେତକ ଜିଲ୍ଲାନ 21,414 ଜଣ ଚାଷୀ ଧାନ ବିକ୍ବାରକେ ପଞ୍ଜିକରଣ କରିଛନ୍ତି। ସୁବର୍ଣ୍ଣପୁର ଜିଲ୍ଲାନ ଆଇବା ମାସ 9 ତାରିଖନୁ ଖରିଫ ଧାନଘିନା ମୂଲ ହେବା। ବଲାଙ୍ଗୀର ସାଂସଦ ସଙ୍ଗୀତା କୁମାରୀ ସିଂହଦେଙ୍କ ଅଧ୍ୟକ୍ଷତାରେ ହୋଇଥିବା ଜିଲ୍ଲାସ୍ତରୀୟ ଧାନଘିନା କମିଟି ବୈଠକ ନିଷ୍ପତ୍ତି ନିଆଯାଇଛି। ବୈଠକର ସୂଚନା ଅନୁସାରେ ଏଥର ଜିଲ୍ଲାନ 104 ମଣ୍ଡିନ 22,32,000 ମେଟ୍ରିକ୍ ଟନ୍ ଧାନ ଘିନ୍ବାର ଲକ୍ଷ୍ୟ ରଖାଯାଇଛି। ଧାନ ବିକିବାର ଲାଗି 71,578 ଜଣ ଚାଷୀ ନାଁ ପଞ୍ଜିକରଣ କରିଛନ୍ତି। ଏ ମାସ 29 ତାରିଖନୁ ଡିସେମ୍ବର 5 ତାରିଖ ତକ ସମ୍ବଲପୁରର ସ୍ଥଳସେନାଥି ଭର୍ତ୍ତି ଲାଗି ରାଲିର ଆୟୋଜନ କରାଯିବା, ସହରର ଜମାଦାରପାଲି ବିମାନ ପଡ଼ିଆନ ହେବାର୍କି ଥିବା କାର୍ଯ୍ୟକ୍ରମଟି ଅଗ୍ନିପଥ ଯୋଜନାଥି ବଛା ହୋଇଥିବା ଆଶାୟୀ ପ୍ରାର୍ଥୀମାନେ ଭାଗ ନେବେ। ଅନ୍ଲାଇନ୍ ସାଧାରଣ ପ୍ରବେଶିକା ପରୀକ୍ଷାର୍ଥୀ ବଛା ହୋଇଥିବା ପରୀକ୍ଷାର୍ଥୀମାନଙ୍କୁ ଶାରୀରିକ ସୁସ୍ଥତା ଓ ଡାକ୍ତରୀ ପରୀକ୍ଷା ଲାଗି ଇଥି ଡକାଯାଇଛି। ଏଛନ୍ ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02। ଜୁହାର।